ब्राह्मण पत्नी मान को उद्धार लीला की इस अध्याय वर्णना कर condition hair rule, directly attack the junta, then this fatigue. If directly attack the junta, Bhagavan Tara is the government Haran Kalpire, Sri Gedati Kanna Karadiva. Bhagavan, government Gedha Haran Kalpire, is Satavasare, a Gedati Kila. Then, Gobal Rabarishuru is Satavasa Pratanta is a Gedha Sutan. जो विड़ा भगवान वो कारण करेंगे भगवान वर्ष में आरंभ में षष्ठ वर्ष में भगवान गाविमान को कारण करेंगे क्या पूर्व भगवान वत्सामान को कारण कारण करेंगे जनों ये कुछ विड़ा आरंभ हो चुकी इतने ही ये विड़ा टिप वर्णन के लिए पर यही इसको देखो संकोचन भी ये भगवान अभी कर रही है
ये अभी शब्द कहीं लगे थे विभिन्न आचार्य मान विभिन्न
तार शब्द करसन भी तार अर्थ वर्णना करसन भी सुखदेव गोस्वामी भगवान को विराज में वर्णना करसन भी तभी हमारा वर्णना करसन भी तेनो उसके पर निर्मित लीला भगवान का भगवान लीला पुरुषोत्तम भगवान से भगवान रामचंद्र को बजाय चंदी मर्यादा पुरुषोत्तम कृष्ण होती लीला पुरुषोत्तम एवं महाप्रभु होती प्रेम पुरुषोत्तम तेना भगवान लीला ये जो भगवान कृष्ण लीला सहित बाहर लीला समान हो पारे ना लीला पुरुषोत्तम कहुए तेना गोटे बेले गोटे लीला को वर्णना करोस्वामी तेरे एक ही प्रतिशत आरंभ गोस्वामी ये भगवान अभी अभी सत्तर विभिन्न आचार्य विभिन्न टीका तेणु आम कह भगवान कहें किए ना जहाँ पाखे सब ऐश्वर्य रही षडश्वर्यपूर्ण भगवान सब ऐश्वर्य भगवान पे रही भगवान तो किसी कार्य करने दरकार नहीं भगवत भगवान कह नमें पाठार्थी कर्तव्य किसी लोकेश चिंतन नान वक्तम वक्तव्यम वर्तयुक्त कर्मणि आम कर्म करते कौन पाई ना आम आवश्यकता रही आम जब कर्म न करवा तेल आम भरण पोषण हो पार ना कि भगवान जो कर्म करगवदगीत दुई स्थान भगवान जहाँ कही तृतीय अध्याय तृतीय अध्याय तृतीय अध्याय भगवान कहते हैं नमे पाठास्ती कर्तव्य आमर जो धन रोजगार करने दरकार नजर आम विभिन्न कर्तव्य रही समस्त छोट कर्तव्य रही देवता मान प्रति आम कर्तव्य रही ऋषि मान प्रति आम कर्तव्य रही विभिन्न जीव मान प्रति आम कर्तव्य रही विभिन्न आम बंधु बांध मान प्रति आम कर्तव्य रही पितामाता प्रति आम कर्तव्य रही ଏବଂ ମନୁଷ୍ୟ ସମାଜ ପାଇଁ ଆମର କର୍ତ୍ତବ୍ୟ ରହିଛି ଆମେ ତ କର୍ତ୍ତବ୍ୟ ମୁକ୍ତ ନୁହଁ କିନ୍ତୁ ଭଗବାନଙ୍କର କୌଣସି କର୍ତ୍ତବ୍ୟ ନାହିଁ ନମେ ପାଠାର୍ଥୀ କର୍ତ୍ତବ୍ୟ ତ୍ରିଶୁ ଲୋକେଶ ଚିନ୍ତନ ଖାଲି ଏହି ପୃଥିବୀରେ ନୁହଁ ତିନି ଲୋକରେ କେଉଁଠି ଭଗବାନଙ୍କର କିଛି କର୍ତ୍ତବ୍ୟ ନାହିଁ ନାନ ବାଦ୍ୟ ଅବାଦ୍ୟ ବା ଆମର କିଛି ଆବଶ୍ୟକତା ରହିଛି ଯେଉଁଥିରେ ଆମେ କାର୍ଯ୍ୟ କରୁଛେ ଭଗବାନ କିଛି ଆବଶ୍ୟକତା ନାହିଁ ଭଗବାନ ସେ ଯାହା ଚାହିଁବେ ତାହା ପ୍ରାପ୍ତ ହୋଇପାରିବେ କିନ୍ତୁ ତଥାପି ବର୍ତ୍ତ ଏଇମନ୍ତ କର୍ମାଣି କିନ୍ତୁ ତଥାପି ମୁଁ କର୍ମରେ ଯୁକ୍ତ ରହିଛି କର୍ମ କରୁଛି ଯଦି ଭଗବାନ କର୍ମ ନ କରିବେ ଉଚିତ ଏଇ ଲୋକା ନ କୃଷା କର୍ମ ଚେଦମ ଶଙ୍କର ପ୍ରତାଶ ଉପନ୍ୟା ହନୁମାନ କଲା ଭଗବାନ ଯଦି କର୍ମ ନ କରିବେ ହନୁମାନ କହିବେ ଭଗବାନ ତ କର୍ମ କରୁନଥିଲେ ଆମେ କାହିଁକି କର୍ମ କରିବା ତେଣୁ ଏଭଳି ଭାବରେ ସମସ୍ତ ଜୀବମାନେ ପ୍ରଧାନ ଧ୍ୱଂସ ହୋଇଥିଲେ ତେଣୁ ଭଗବାନ ଅପି ଶବ୍ଦ ରହୁଛି ବହୁତ ପ୍ରକାର ଅର୍ଥ ରହିଛି ଥାଇପାରେ ଭଗବାନ ମାନେ ଷଡ଼ଶ୍ୱର୍ଯ୍ୟ ପୂର୍ଣ୍ଣ ତାଙ୍କର ସମସ୍ତ କିଛି ଐଶ୍ୱର୍ଯ୍ୟ ରହିଛି ଏବଂ ଏଇ କଥାଟିକୁ ଜାଣିପାରୁନଥିଲେ ଭଗବାନ ବ୍ୟକ୍ତି ଯଦିଓ ଇନ୍ଦ୍ର ଜାଣିଥିଲେ ଇନ୍ଦ୍ର ମଧ୍ୟ ମାନେ ସାମାନ୍ୟ ଦେବତା ନୁହନ୍ତି ଦେବତାମାନଙ୍କ ରାଜା ଏବଂ ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ଦେବାନାମ ଅସ୍ମି ବାସବ దేవతామాన పవిత్రము ఉంది భాష ఇంద్రం
తిరిగిన తర్వాత విభూతి సాధారణ పెట్టుకుందాం సాధారణ దేవతాను భగవాన్ విభూతి ఏమో భగవద్గీత దశమ అధ్యాయంలో భగవాన్ కలిసింది ఇదే పురోత్సాహ తథా సామన ఎయితే భేదం వచ్చింది వేదానా స్థానం పేరు వస్తుంది వేదమాన పెద్దే రీక్ స్నానం పెద్ద అక్కడ చాలి భేదం వెళ్ళి దాని శ్రేష్ట వెళ్ళవుతుంది స్నానం భేదం ఇది భగవాన్ విభూతి భగవాన్ ప్రతినిధి ఏమో స్నాన భేదం మధ్య బృహత్సాన తథా స్నాన తాదే అనేక స్థితి రైతు స్నానం పెద్దరే తాదే పూర్తి స్థితి వస్తుంది బృహత్సాన బృహత్సాన రూపాయి మహారాజు వచ్చిన పదార్థరే যে ইয়ে মধ্যরাত্রে গান করা যায় এই রাগ বিভিন্ন রাগর সমস্ত রয়েছে এই যে রাগটি মধ্যরাত্রে গান করা যায় এবং আর উদ্দেশ্য হচ্ছে ইন্দ্রাম এই স্তুতিটি করা যায় ইন্দ্রাম উদ্দেশ্যে এই স্তুতিটি করা যায় তো সেইভাবে ইন্দ্র কিন্তু ইয়ে ভগবান মধ্যে সে জানি পারে ভগবান অনেক অর্থ রয়েছে বিভিন্ন আচার্য বিভিন্ন টিকা করছেন তেমন সুখদেব গোস্বামী বলুন ভগবান আমি তত্রৈব তত্র আচার্য কৌশল যে সে ভগবান বৃন্দাবন অত্যন্ত আসক্ত ভগবান পরে যে তিনোটি স্থানের লীলা হুয়ে মুখ্যত সে হচ্ছে বৃন্দাবনের প্রথম এগারো বর্ষ কাল ভগবান বৃন্দাবনের লীলা করছেন তারপরে অঠারো বর্ষ ভগবান মথুরার লীলা কলে এবং তারপরে পাখাপাখি শহে বর্ষ দ্বারকার ক্রীড়া করতে ভগবান কিন্তু এই যেতে সব ক্রীড়া রয়েছে তা কিন্তু বৃন্দাবন ক্রীড়াটি হচ্ছে শ্রেষ্ঠ কারণ ভগবান বৃন্দাবন অত্যন্ত আসক্ত ভগবান প্রত্যেক বৃন্দাবন ত্যাগ করি কুয়াড়ে যাতে না বৃন্দাবন পরিদর্শ্য পাদম এবং ভগবতী বৃন্দাবন ত্যাগ করে ভগবান কুয়াড়ে যাতে না ভগবান বৃন্দাবন বহুত প্রিয় দান তেম আসক্ত ভগবান সে লীলা করছেন তেম এই কাজ যদি ভগবান আমি তত্রৈব তত্রৈব কে এটি আমরা টিকারে কুহি শ্রীকৃষ্ণ কৌশল আর পূর্ব যে লীলাটি হয়েছিল ভগবান ব্রাহ্মণ প্রতিমান রূপা করে এবং ব্রাহ্মণ প্রতিমান দ্বারা জরিয়া তাঁকর স্বামী মানুষ রূপা কলে স্বামী মানে বুঝি পারলে ভগবান জাঁপারে কিন্তু তাঁর স্ত্রী মানুষ দ্বারা স্ত্রী মানুষ কৃপার ভগবান কৃপা স্ত্রী মানুষ দ্বারা সে প্রাপ্ত হলে তেমন সে জাঁপারে যে ভগবান বলে রূপা মহারাজ কে যে অনলেস ডেলিভার্ড বাই লর্ড অর ইজ ডিভোটিজ ওয়ান ক্যানট আন্ডারস্ট্যান্ড দ্যাট কৃষ্ণ ইজ দ্য সুপ্রিম পার্সোনালিটি অফ গড ভাগবতর দশম স্কন্ধ দশম অধ্যায়ের যে স্তুতি রয়েছে নরকেবর মণিগ্রীব যে স্তুতি করছেন সেই স্তুতি গোটে স্তুতির ভাবার্থের উৎপাদনের কথা কৌছেন নরকেবর মণিগ্রীব যেত যামরাবর্ণ বৃক্ষ হয়েছিল উদ্ধার পাইলে সে প্রার্থনা করছেন ভগবান প্রার্থনা করছেন যে অনুজানী ন ভূমান প্রভু আমি এটি কৃপা করতে যে আমি যেভাবে সবুবেলাপি আপনার ভক্তর অধীনে রয়েছে দশম সঙ্গে দশম অধ্যায়ে এটা সব কুহযাই সে সব ভাষার যে অনলেস ডেলিভার্ড অর বেস্ট বাই ডিভোটি ওয়ান ক্যানট রিয়েলাইজ দ্যাট কৃষ্ণ ইজ দি সুপ্রিম পার্সোনালিটি অফ গড ভগবান কিংবা তাঁর ভক্তর কৃপা প্রাপ্ত ন হওয়া পর্যন্ত সে জাঁপারে না যে কৃষ্ণ হচ্ছে মূল ভগবান কৃষ্ণ হচ্ছে সুপ্রিম পার্সোনালিটি অফ গড দের আর সো মেনি সিদ্ধ যোগী বহু সিদ্ধ ব্যক্তি অনেক আর বহু যোগী অনেক কিন্তু হু ক্যানট আন্ডারস্ট্যান্ড কৃষ্ণ যে কি ভগবান কৃষ্ণ জাঁপারে না সিদ্ধ ব্যক্তি জাঁপারে না যোগী মানে জাঁপারে না কেন ভগবান কিন্তু মনুষ্যাণ সহস্রেষু কষ্টি জগৎ সিদ্ধে যতদা সিদ্ধান কষ্টি মান বৈদিক তত্ত্বত লোক মানুষ খুব কোচিং
ජීවනයේ සිද්ධි ලාභ කරගන්න ප්‍රශ්නා කරන්නේ එම සේවන විහාරයේ හදාරන සිද්ධාන්ත විතරේ තුන් කොටි ભગવાન පත්තර යන්නේ
දැන් instead then misunderstanding
සිද්ධාන්තේ ජෝතිමන් මතුමා
ભગવાન තුලින් බලන්නේ නැහැ
ඉන් දක්ව ඒක වාර දෙවිපත්ති නැහැ misunderstanding
others can never understand anyone can come for you
योगी माने सिद्धमान ने कुछ पर नाम दी ताकि दूर पूछती अन्य मान को क्या कौन कहेगा
तो अदर्श के अंदर बड़ा प्रश्न है
ना इधर पे स्पेकुलेशन ना करो चिंतन द्वारा मानसिक चिंतन द्वारा और मानसिक कल्पना द्वारा नॉर बाय एनी अदर बॉडी के अंदर मेंटल जिम्नास्टिक्स बाय जो तो सारे भी जैसे विभिन्न प्रकार योग से रही थी व्यायाम इत्यादि रही थी शारीरिक व्यायाम सब रही थी ଯୋଗ ଯେଉଁ ସାଧାରଣତଃ ଲୋକମାନେ ଭାବନ୍ତି ଯୋଗ କହିଲେ ଏଇ ଯେଉଁ ବିଭିନ୍ନ ପ୍ରକାର ପ୍ରାଣାୟାମ ଇତ୍ୟାଦି କଲେ ଜଣେ ସିଦ୍ଧି ଲାଭ କରିପାରିବ
ସାଧାରଣତଃ ଭଗବାନ ଜାଣିପାରିବେ ନାହିଁ ଭଗବାନ ଜାଣିବାର ଏକମାତ୍ର ଉପାୟ ହେଉଛି
ଭଗବାନଙ୍କ କୃପା
ଭଗବାନଙ୍କ କୃପା ହିଁ ଆମେ ଭଗବାନ ବୁଝିପାରିବା ଭଗବାନଙ୍କର କୃପା ପ୍ରାପ୍ତ ବ୍ୟକ୍ତିଙ୍କ ପ୍ରକାର ମଧ୍ୟ ଆମେ ଭଗବାନଙ୍କୁ ଜାଣିପାରିବା ତେଣୁ ବ୍ରାହ୍ମଣ ପତ୍ନୀମାନେ ଯିଏକି ଭଗବାନଙ୍କ କୃପା ପ୍ରାପ୍ତ ହୋଇଛନ୍ତି ତାଙ୍କର କୃପାରୁ ତାଙ୍କର ସ୍ୱାମୀମାନେ ଭଗବାନଙ୍କୁ ଜାଣିଲେ ଏତେ ଶାନ୍ତିର ଅଧ୍ୟୟନ କରିଛନ୍ତି ବେଦ ତିନି ବେଦ ବିଷୟରେ ସେମାନେ ଜାଣିଛନ୍ତି ସବୁ ଜ୍ଞାନ ଅଛି ତାଙ୍କର କିନ୍ତୁ ଭଗବାନଙ୍କୁ ଜାଣିପାରୁନଥିଲେ ତେଣୁ ଅନ୍ତିମରେ ଭଗବାନ ସେମାନେ ଜାଣିଲେ ସେମାନେ ନିଜକୁ ଧିକାର କରିଛନ୍ତି ଆଉ ପୂର୍ବ ଅଧ୍ୟାୟ ବର୍ଣ୍ଣନା କରାଯାଇ ଠିକ୍ ନା ଆମର ଯେଉଁ ବିଭିନ୍ନ ପ୍ରକାର କୁଳ ରହିଛି ବିଦ୍ୟା ରହିଛି ବୃତ୍ତି ରହିଛି ବ୍ରତ ରହିଛି ଯାହା ସବୁ ରହିଛି ଦକ୍ଷତା ଆମର ରହିଛି ବହୁତ ଶାସ୍ତ୍ର ଅଧ୍ୟୟନ ଆମେ କରିଛୁ ବହୁତ ପ୍ରକାର ଆମର ଗୁଣ ରହିଛି ବିପ୍ରା ଦୁଇଷଟି ଗୁଣ ଯୁତ ବିପ୍ର କହିଲେ ଯେଉଁମାନେ ବାରଟି ଗୁଣ ତାଙ୍କର ରହିଛି କିନ୍ତୁ ଏତେ ଗୁଣ ଥିଲେ କ'ଣ ହେବ ଆମର ପତ୍ନୀମାନେ ଯିଏକି କୌଣସି ଶାସ୍ତ୍ର ଅଧ୍ୟୟନ କରିନାହାନ୍ତି କୌଣସି ତପସ୍ୟା କରିନାହାନ୍ତି କୌଣସି ବିଦ୍ୟାର୍ଥ ସଂସ୍କାର ଗ୍ରହଣ କରିନାହାନ୍ତି କିନ୍ତୁ ତଥାପି ସେମାନେ ଭଗବାନ ଜାଣିପାରିଲେ କିନ୍ତୁ ଆମେ ଜାଣିପାରିଲୁ ନାହିଁ ଏତେ ଜ୍ଞାନୀ ଏତେ ଉନ୍ନତ ସ୍ତରରେ ରହିକି ମଧ୍ୟ ଜାଣିପାରିଲୁ ନାହିଁ କିନ୍ତୁ ଆଜି ଆମେ ଅନୁଭବ କରୁଛୁ ସବୁଙ୍କୁ ଭଗବାନ ସେ ଭଗବାନ ତାଙ୍କର କ'ଣ ଦରକାର ଥିଲା ଖାଦ୍ୟ ତାଙ୍କର କିଛି ଖାଦ୍ୟର ଆବଶ୍ୟକତା ନାହିଁ ତାଙ୍କର ସାଙ୍ଗବାଳକ ମଧ୍ୟ ଖାଦ୍ୟର ଆବଶ୍ୟକତା ନାହିଁ ସେ ଆମକୁ କୃପା କରି ଖାଦ୍ୟ କିଛି ଯାଚନା କରିଥିଲେ ଆମକୁ କୃପା କରିବା ପାଇଁ ଯେଉଁଭଳି ଭାବରେ ଭଗବାନ ଭଗବତ ଗୀତାରେ ମଧ୍ୟ କହିଛନ୍ତି ଆମକୁ ପ୍ରିୟ ଖାଦ୍ୟ ପତ୍ରାଂ ପୁଷ୍ପାଂ ଫଳାଂ ଗୋୟଂ ଯେଉଁ ହତ୍ୟା କରିଛନ୍ତି ଚଲାମ ବ୍ୟକ୍ତି ବହୁତମ ସ୍ନାମି କ୍ରେତାତ୍ମନ ଭଗବାନ ଅର୍ଜୁନଙ୍କ ମାଧ୍ୟମରେ ଆମକୁ ସବୁ ଖାଦ୍ୟ ମାଗୁଛନ୍ତି କିଛି କାଲି ଯଦି 5000 ବର୍ଷ ତଳେ ତାଙ୍କୁ ଖାଦ୍ୟ ମାଗିଥିଲେ ତା ନୁହଁ ବର୍ତ୍ତମାନ ମଧ୍ୟ ମାଗୁଛନ୍ତି ଭଗବାନ କିଛି ଆବଶ୍ୟକତା ନାହିଁ କିନ୍ତୁ ଆମେ ଯଦି ସେମାନେ ଖାଦ୍ୟ ଦେବା ତାହେଲେ ଆମେ ଯେଉଁ ଖାଦ୍ୟ ଖାଇଲା ବେଳେ ଯେଉଁ ବିଷପାନ ବିଷର ପ୍ରତିକ୍ରିୟା ରହିଛି ସେଥିରୁ ମୁକ୍ତ ହେବା ଯଜ୍ଞ ଶିଷ୍ଟା ସମସ୍ତଙ୍କୁ ନୃତ୍ୟନ୍ତେ ସର୍ବ ସେଇ ଭୁଞ୍ଜନ୍ତେ ତୁ ଏବଂ ପାପା ଯେ କରୁଛନ୍ତି ଆତ୍ମକାରଣ ସାଧାରଣତଃ ଲୋକମାନେ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ଆତ୍ମକାରଣ ନିଜ ପାଇଁ କରୁଛନ୍ତି ଭଗବାନ ପାଇଁ ରୋଷେଇ କରୁନାହାନ୍ତି ନିଜ ପାଇଁ କରୁଛନ୍ତି ତେଣୁ ସେମାନେ ପାପ ହିଁ ଭୋଜନ କରନ୍ତି କିନ୍ତୁ ଯଦି ସେହି ଖାଦ୍ୟକୁ ଯଦି ଆମେ ଭଗବାନଙ୍କୁ ଅର୍ପଣ କରିବା ତାହେଲେ ଦୃଶ୍ୟରେ ସର୍ବକ୍ରିୟ ହୋଇଯାଇ ସମସ୍ତ ପାପକ୍ରମ ପ୍ରତିକ୍ରିୟାରୁ ମୁକ୍ତ ହୋଇଯିବ ସେ ଖାଦ୍ୟ ଏଟା ପ୍ରସାଦରେ ପରିଣତ ହୋଇଯିବ ଖାଦ୍ୟ ଆଉ ପ୍ରସାଦ ଭିତରେ ତଫା ପ୍ରସାଦ ସର୍ବ ଦୁଃଖାନ ଆମେ ରସ ପଜାଏ ରସନ ସେ ଦୋଷରୁ ଆଦୌ ବୁଦ୍ଧି ପ୍ରତିବଦ୍ଧ ଆମର ବୁଦ୍ଧି ପ୍ରାପ୍ତ ହେବା ଏ ପ୍ରସାଦ ପ୍ରାପ୍ତ ହେବା ସର୍ବ ଦୁଃଖରୁ ଆମେ ମୁକ୍ତ ପାଇପାରିବା ପ୍ରସାଦ ସର୍ବ ଦୁଃଖାନ ଆମେ ରସ ପଜାଏ
ଏବଂ ଆମେ ପ୍ରସନ୍ନଚିତ ହୋଇପାରିବା ଏ ପ୍ରସାଦ ପ୍ରାପ୍ତ ହୋଇକି, ଯାହାଫଳରେ କି ବୁଦ୍ଧି ପ୍ରତିପ୍ରତିଷ୍ଠେ ବୁଦ୍ଧି ଆମର ଉନ୍ନତ ହେବ, ଯେଉଁ ବୁଦ୍ଧି ସାହାଯ୍ୟରେ ଆମେ ଭଗବାନଙ୍କୁ ଜାଣିପାରିବା। ଏଇ ଭଗବାନ କୃପା, ଏସବୁ ଭଗବାନ କୃପା। ତେଣୁ ବ୍ରାହ୍ମଣମାନେ ଆଜି ଭଗବାନ କୃପା ପ୍ରାପ୍ତ ହୋଇ ଭଗବାନ ଜାଣିପାରିଲେ, କିନ୍ତୁ ତଥାପି ତାଙ୍କର ଭୟ ରହିଲା, କାରଣ କଂସ ଭୟରେ ସେ ଯାଇପାରିଲେ ନାହିଁ। କାଳେ କଂସ ତାଙ୍କ ମାଧବ ଜାଣିବେ କି ଯାଇଥିଲେ କୃଷ୍ଣଙ୍କ ପାଖକୁ, ଗୋପାଳ ପାଖକୁ ଯାଇଥିଲେ, ବ୍ରାହ୍ମଣ ଏତେ ଉନ୍ନତର ସାଧାରଣ ବୈଶ୍ୟ ଶ୍ରେଣୀରେ ଆସିକି ଗୋପାଳମାନେ ତାଙ୍କୁ ଯାଇଥିଲେ, ଏବଂ କଂସ ବିଷୟରେ ଜାଣିଲେ ତାଙ୍କୁ ହତ୍ୟା କରିଦେଲେ। ସମସ୍ତେ କଂସ ଭୟରେ ଭୟଭୀତ ହୋଇକି ରହିଥିଲେ, ଦେବତାମାନେ ମଧ୍ୟ କଂସ ଭୟରେ ଭୟଭୀତ ହୋଇକି ରହିଥିଲେ। ଏମିତି ଗର୍ଭାଚାର୍ଯ୍ୟ ଯେତେବେଳେ ଭଗବାନଙ୍କ ନାମକରଣ କରିବାକୁ ଆସନ୍ତି ସେତେବେଳେ ମଧ୍ୟ ସେ ଭୟ ଟିକେ କରୁନଥିଲେ। ତେଣୁକରି ଭଗବାନଙ୍କ ନାମକରଣ ଗୋଟେ ଗୋପନ ଭାବରେ କରାଗଲା, ଯେଉଁମାନଙ୍କ ପ୍ରଜାରେ ଯେଉଁ ଗୋଷ୍ଠ ସବୁ ରହିଛି ସେ ଗୋଷ୍ଠରେ କରାଗଲା, କେହି ଜାଣିପାରିନାହାନ୍ତି ଭଗବାନ ନାମକରଣ। ଆମେ ଯେତେବେଳେ ପିଲାମାନଙ୍କୁ ନାମକରଣ କରୁଥିଲେ ସମସ୍ତେ ଡାକି ନାମକରଣ କରାଯାଉ, କିନ୍ତୁ ଭଗବାନଙ୍କର ନାମକରଣ ଯେତେବେଳେ ହେଲା ସେତେବେଳେ କେହି ନଥିଲେ, କେହି ନଥିଲେ। କାରଣ କାଳେ ଖବର ପାଇଥିଲେ କଂସ ଭୟ, କଂସ ଭୟରେ ଗର୍ଗାଚାର୍ଯ୍ୟ ମଧ୍ୟ ଆଉ ଚାହୁଁନଥିଲେ ଭଗବାନଙ୍କର ନାମକରଣ ଅନ୍ୟମାନେ ଜାଣିଥିଲେ, ଗୁପ୍ତ ଥିଲା କେହି ଜାଣିନଥିଲେ। ଏହି ପିଲାରେ ଭଗବାନ ବୋଲି ସେ ସବୁ ଜାଣିଲେ କୁହାଗଲା, ସେଥିପାଇଁ ମଧ୍ୟ ଅତି ଶବ୍ଦ ବ୍ୟବହାର କରାଯାଇଛି ଭଗବାନଙ୍କ ଲୀଳାରେ। ଏଇଟାକୁ ଆ ପୂର୍ବରୁ ବୃନ୍ଦାବନ ସେମାନେ ଜାଣିନଥିଲେ, କିନ୍ତୁ ଯେତେବେଳେ ଭଗବାନ ସାତ ଦିନ ଧରି ଏ ଗୋବର୍ଦ୍ଧନକୁ ଧାରଣ କରିବେ, ଚବିଶ ପଚିଶ ଅଧ୍ୟାୟରେ ଏଇ ଦୁଇଟି ଅଧ୍ୟାୟ ବର୍ଣ୍ଣନା କରାଗଲା ପରେ ଛବିଶ ଅଧ୍ୟାୟରେ ବ୍ରଜବାସୀମାନେ ପଚାରିବେ ପ୍ରକୃତରେ କୃଷ୍ଣ କିଏ, କୃଷ୍ଣ କିଏ। ତେଣୁ ନନ୍ଦ ମହାରାଜ ସେଇ କହିବେ ଯେ ଇଏ ହେଉଛନ୍ତି ନାରାୟଣ ସମ ଗୁଣେଇ, ଇଏ ହେଉଛନ୍ତି ଭଗବାନ ଭଳି ଗୁଣ ତାଙ୍କର ରହିଛି ନାରାୟଣ ସମ ଗୁଣେଇ। ଏଇଟାକୁ ସେପର୍ଯ୍ୟନ୍ତ କେହି ଜାଣିନଥିଲେ, ସେ ଭଗବାନ ବୋଲି ସେପର୍ଯ୍ୟନ୍ତ କେହି ଜାଣିନଥିଲେ। ତେଣୁ ଗର୍ଗାଚାର୍ଯ୍ୟଙ୍କ କଥାକୁ ଯଦିଓ ଗର୍ଗାଚାର୍ଯ୍ୟ ଗୋପନରେ କହିଥିଲେ, କିନ୍ତୁ ତଥାପି ଆଜି ନନ୍ଦ ମହାରାଜ ବ୍ରଜବାସୀମାନଙ୍କୁ କହିବେ ଗର୍ଗାଚାର୍ଯ୍ୟଙ୍କୁ ନାମକରଣ କରିଥିଲେ ଭଗବାନଙ୍କର କୃଷ୍ଣଙ୍କର, ସେତେବେଳେ ସେ କହିଥିଲେ କି ନାରାୟଣ ସମ ଗୁଣେ, ନାରାୟଣଙ୍କ ଭଳି ଗୁଣ ରହିବ। ନାରାୟଣ ସମ ଗୁଣିଆ ମଧ୍ୟ ଅନେକ ପ୍ରକାର ରହିଛି, ଯଦିଓ ସେ ଭଗବାନ ନାରାୟଣ ତାଙ୍କର ସମ ହବ ଗୁଣ ହବ ନାରାୟଣଙ୍କର, ଇଏ ନାରାୟଣଙ୍କ ଠାରୁ ଅଧିକ, ଏଇଟା କହିନଥିଲେ। ସେ ବୁଝୁଥିଲେ କ'ଣ ନନ୍ଦ ମହାରାଜ ନା ଆମ କୃଷ୍ଣଙ୍କର ଶକ୍ତି ଯେଉଁ ରହିଛି ନାରାୟଣଙ୍କ ଭଳି ଶକ୍ତି, କିନ୍ତୁ ନାରାୟଣ ଯେ ତାଙ୍କଠାରୁ ଶକ୍ତି ପ୍ରାପ୍ତ ହେଇଛନ୍ତି ସେଇଟା ସେ ଜାଣିନଥିଲେ। ସେଇଟା ଏଭଳି ଭାବରେ ଗର୍ଗାଚାର୍ଯ୍ୟ ତାଙ୍କ ନାମକରଣ କରିଥିଲେ। ତେଣୁ ଏ ଭଗବାନ ଇନ୍ଦ୍ର ମଧ୍ୟ ଜାଣିପାରିଲେ ନାହିଁ ଭଗବାନ ବୋଲି, ଭଗବାନ ଅତି କଟ୍ରୈବ। ତେଣୁ ଏ ଯେଉଁ ବ୍ରାହ୍ମଣମାନେ ଭୟ କରୁଥିଲେ କଂସ ଭୟରେ ଯାଉନଥିଲେ, ଭଗବାନ ଆସି ସେଠି ଉପସ୍ଥିତ ହୋଇଛନ୍ତି, କତ୍ରୈବ ଶବ୍ଦ କହିଲେ ସୁଦର୍ଶନ ତାଙ୍କ ବାକ୍ୟରେ ଏଇଟା କହୁଛନ୍ତି। ତେଣୁ ଯାହା ହଉ ଏହିଭଳି ଭାବରେ ଏ ଲୀଳାଟି ସମାପନ ପରେ ଭଗବାନ ବଳଦେବଙ୍କ ସଂଯୁକ୍ତ, ବଳଦେବଙ୍କ ସହିତ ବଳଦେବ ସେ ମଧ୍ୟ ଭଗବାନ, ସେ ମଧ୍ୟ ଭଗବାନ, ଭଗବାନଙ୍କୁ ବିସ୍ତୃତାଂଶ। ତେଣୁ ବଳଦେବ ଦୁଇ ଭଗବାନଙ୍କ ଲୀଳା ଚାଲିଛି ଏଠି ବଳଦେବଙ୍କ ସଂଯୁକ୍ତ। ତେଣୁ ବଳଦେବଙ୍କ ଲୀଳାକୁ ଯେତେବେଳେ ବର୍ଣ୍ଣନା କରାଯାଇଛି ଭାଗବତ ବର୍ଣ୍ଣନା କରାଯାଉଛି, ବଳଦେବଙ୍କ ଲୀଳାକୁ ଏତେ ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି ସୁଖଦେବ ଗୋସ୍ୱାମୀ। କାରଣ ଭଗବାନ କୃଷ୍ଣଙ୍କ ଲୀଳାରେ ଆବେଶ ପ୍ରାପ୍ତ ହୋଇକରି ସେ ଭଗବାନ କୃଷ୍ଣଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି, ସେଥିପାଇଁ ଦଶମ ସ୍କନ୍ଧ ସତଷଠି ଅଧ୍ୟାୟରେ ପରିଚିତ ମହାରାଜ ଏହି ପ୍ରଶ୍ନ ପଚାରିବେ ଯେ ଭୂୟହଂ ସ୍ୱତୁ ଇଚ୍ଛାମି, ଭଗବାନଙ୍କର ବଳଦେବଙ୍କର ଯେଉଁ ଅଦ୍ଭୁତ ସବୁ ଲୀଳା ସବୁ ରହିଛି ଏଇଟା ମୁଁ ଆଉ ଥରେ ଶୁଣିବା ପୁଣି ଶୁଣିବା ପାଇଁ ଚାହୁଁଛି। ଭୂୟହଂ ସ୍ୱତୁ ଇଚ୍ଛାମି ଅନନ୍ତସ୍ୟ ଅପ୍ରମେୟସ୍ୟ ଯଚ୍ଚାମ୍ୟ କୃତବାନ୍ ପ୍ରଭୁ, ବଳଦେବଙ୍କର ଯେଉଁ ଲୀଳା ସବୁ ରହିଛି ଏଇଟାକୁ ଆଉ ଆମେ ବିସ୍ତାର ଭାବରେ ଶୁଣିବା ପାଇଁ ଚାହୁଁଛୁ। ଭୂୟମାନେ ସବୁ ଇଚ୍ଛାନ୍ତି ଆଉ ପୂର୍ବରୁ ଶୁଣୁଥିଲେ ଭଗବାନ ବଳଦେବଙ୍କ ବିଷୟରେ, କିନ୍ତୁ ତଥାପି ତାଙ୍କର ଇଚ୍ଛା ହେଉଛି ଯେ ଭଗବାନଙ୍କର ଏଇ ଯେଉଁ ଲୀଳା ବଳଦେବଙ୍କର ଠିକ ଭାବରେ ଏଇ ଲୀଳାକୁ ମୁଁ ବିସ୍ତାର ଭାବରେ ଶୁଣିବା ପାଇଁ ଚାହୁଁଛି। ଏ ଶୁକ୍ର ଭାଷାରେ ବିଶ୍ୱନାଥ ଟୀକାରେ କହୁଛନ୍ତି ଯେ ଭଗବାନଙ୍କର ଯେଉଁ ଅଦ୍ଭୁତ ଲୀଳା ଭୂୟମାନେ ରାମସେ ଅଦ୍ଭୁତ କର୍ମ, ବଳରାମଙ୍କର ଯେଉଁ ଅଦ୍ଭୁତ କର୍ମ ସବୁ ରହିଛି ତାକୁ ମୁଁ ଆହୁରି ଶୁଣିବା ପାଇଁ ଚାହୁଁଛି। ଅନନ୍ତସ୍ୟ ଅପ୍ରମେଶ୍ୱର ଜଗନ୍ନାଥ ଭଗବାନ ପ୍ରଭୁ ସିଏ ଅନନ୍ତ ଦେବ, ସିଏ ଅପ୍ରମେୟ, ତାଙ୍କର ଲୀଳା କ'ଣ ବୁଝିପାରିବା ନାହିଁ। ଅପ୍ରମେୟ ଆମର ବୁଝିବା ଶକ୍ତିର ଉର୍ଦ୍ଧରେ ସେ ଭଗବାନ ଲୀଳା, ତେଣୁ ଏହି ସବୁ ଭାଷାରେ ବିଶ୍ୱନାଥ ମହାପ୍ରଭୁ କହୁଛନ୍ତି ଯେ ସାଧାରଣତଃ କ'ଣ ହୁଏ ନା ଜଣେ ଆମେ ଯାଉଛୁ ନଦୀକି ସ୍ନାନ କରିବା ପାଇଁ, ଆଜିକାଲି ଏଠି ନଦୀରେ ସ୍ନାନ ହେଉନି, କିନ୍ତୁ ଯାହା ହେଉ ନଦୀକି ଲୋକମାନେ ଯାଉ ସ୍ନାନ କରିବା ପାଇଁ, କିନ୍ତୁ ଭଗବାନ ସେ ଭଗବାନ ସିଏ, ତେଣୁ ସେ ନଦୀକୁ କହିଲେ ତୁମେ ମୋ ପାଖକୁ ଆସ ସ୍ନାନ କରିବି। ଆଉ ପୂର୍ବରୁ ଯେଉଁ ପଞ୍ଚଷଠି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସେ ଲୀଳାଟି ଭଗବାନ ଜଗନ୍ନାଥଙ୍କୁ ଆହ୍ୱାନ କଲେ ଆସ କରି ମୁଁ ସ୍ନାନ କରିବି, ତୁମେ ମୋ ପାଖକୁ ଆସ, ମୁଁ ତୁମ ପାଖକୁ ଯିବିନି, ସିଏ ଭଗବାନଙ୍କର ଅଭୃତ କର୍ମ। ଏହିଭଳି ଭାବରେ ଭଗବାନ ବଳଦେବର ସଂଯୁକ୍ତ ଭଗବାନ ମଧ୍ୟ ସେହିଭଳି ଭାବରେ ଅଦ୍ଭୁତ କର୍ମଣ, କୃଷ୍ଣ ଯେଭଳି ଭାବରେ ଅଦ୍ଭୁତ କର୍ମଣ, ବଳରାମ ମଧ୍ୟ ସେହିଭଳି ଭାବରେ ଅଦ୍ଭୁତ କର୍ମଣ, ତେଣୁ ଭଗବାନ ଅପି ତଥୈବ ବଳଦେବର ସଂଯୁକ୍ତ ଅପଶ୍ୟନ୍ ନିବସନ୍ ଗୋପା, ତେଣୁ ଭଗବାନ ଦେଖିଲେ ଅପଶ୍ୟନ୍ ଭଗବାନ ଦେଖିବା ଏବଂ ଆମ ଦେଖିବା ଭିତରେ ବହୁତ ତଫାତ କରିଛି। ଭଗବାନଙ୍କୁ ଦେଖିବେ ସେ ସବୁ ଜାଣିପାରନ୍ତି, ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ ସବୁ ଜାଣିପାରନ୍ତି ଭଗବାନ, ତେଣୁ ଭଗବାନ ସେ ଦେଖିଦେଲେ ଓ ଏଇ କଥା ନିରାଟି ହେବ। ସେଥିପାଇଁ ଶିଶୁ ସୁଖଦେବ ସ୍ୱାମୀଙ୍କର ବହୁତ କଥାରେ ବହୁତ ଅର୍ଥ ରହିଛି, ତେଣୁ ଅପଶ୍ୟନ୍ ଭଗବାନ ଦେଖିଲେ ଖାଲି ବର୍ତ୍ତମାନ କାଳରେ ଦେଖିଲେନି, ଅଧିକ କାଳ ଭବିଷ୍ୟତ କାଳ ସବୁ ଦେଖିଦେଲେ ଭଗବାନ, ସେଥିପାଇଁ ଭଗବତ ଗୀତାରେ ଭଗବାନ କହୁଛନ୍ତି ବେଦାମାଂସମ ଚେତାନି ବର୍ତ୍ତମାନ ଆଣିଚାର୍ଜୁନ ଭବିଷ୍ୟାଣି ଭୂତାନି ମାତୃ ବେଦନା କରିଥାନ୍ତି। ଭଗବାନ ସବୁକିଛି ଜାଣିପାରନ୍ତି, ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ ସବୁକିଛି ଜାଣିପାରନ୍ତି। ଭଗବାନ ସର୍ବଜ୍ଞ, ଭଗବାନ ଅପଶ୍ୟାନ ମାନେ ଦେଖିଲେ ମାନେ ସର୍ବଜ୍ଞ, ସେ ସବୁ ଜାଣିପାରିଲେ ଭଗବାନ କ'ଣ ହେବ ବର୍ତ୍ତମାନ ଅପଶ୍ୟାନ ଭବିଷ୍ୟତରେ କ'ଣ ହେବ ସେଟା ମଧ୍ୟ ଜାଣିପାରିଲେ ଭଗବାନ, ଦେଖିପାରିଲେ ଭଗବାନ ଅପଶ୍ୟାନ ନିବସନ ସେଠି ରହି ଭଗବାନ ସବୁ ଦେଖିଲେ ଅବଶ୍ୟ ନିବସନ କ'ଣ ଗୋପାଳ ଲୋକମାନେ କ'ଣ କରୁଛନ୍ତି ନା ଇନ୍ଦ୍ର ଜାଗ କୃତୋଦ୍ୟମା ଉଦ୍ୟମ ଆରମ୍ଭ ହେଇଛି ଇନ୍ଦ୍ରଯଜ୍ଞ ପାଇଁ, ଇନ୍ଦ୍ରଯଜ୍ଞ ଏଇ ଯୋଗୁଁ ଇନ୍ଦ୍ରଯଜ୍ଞ ହେବ। ଆମର ଜଣେ ଆଚାର୍ଯ୍ୟ ଟୀକାରେ କହିଛନ୍ତି ଯେ ଏଇଟା କେବେ ହେଇଥିଲା ନା କାର୍ତ୍ତିକ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଏଇ ଲୀଳାଟି ହେଇଥିଲା, ତୃତୀୟାରୁ ନବମୀ ଏଇ ଯେଉଁ ସାତ ଦିନ ଧରି ଏ ଲୀଳାଟି ହେଇଥିଲା ଭଗବାନଙ୍କ ଲୀଳାଟି କାର୍ତ୍ତିକ ମାସ ତୃତୀୟା ଶୁକ୍ଳପକ୍ଷ ତୃତୀୟା ତିଥିରେ ହେଇଥିଲା, ନବମୀ ପର୍ଯ୍ୟନ୍ତ ଚାଲିବ, ସାତ ଦିନ ଧରି ଏ ଲୀଳାଟି ଚାଲିବ ଭାଗବତ ସପ୍ତାହ ଭାଗବତ ସପ୍ତାହ, ତେଣୁ ସାତ ଦିନ ଧରି ଚାଲିବ ଭାଗବତ ସପ୍ତାହ, ସମସ୍ତେ ଭଗବାନ ପାଖରେ ରହି ଭଗବାନ କଥା ଶ୍ରବଣ କରିବେ, ଭଗବାନ ଲୀଳା ସ୍ମରଣ କରିବେ, ଭଗବାନଙ୍କର ରୂପ ମାଧୁରୀ ଆସ୍ୱାଦନ କରିବେ। ଏଇ ଯେଉଁ ଗୋବର୍ଦ୍ଧନ ଲୀଳାଟି ହେଇଥିଲା ଆର ଆଚାର୍ଯ୍ୟମାନେ କହିଛନ୍ତି କ'ଣ ପାଇଁ ଏଇ ଲୀଳାଟି ହେଇଥିଲା, ସମସ୍ତେ ଏକ ସମୟରେ ଭଗବାନଙ୍କୁ ଦେଖିପାରୁନଥିଲେ, ଭଗବାନ ସହିତ ରହିପାରୁନଥିଲେ ଏକ ସମୟରେ ସବୁବେଳେ, ସମସ୍ତଙ୍କର ବହୁତ ପ୍ରବଳ ଆକାଂକ୍ଷା ରହିଛି ଭଗବାନଙ୍କୁ ସବୁବେଳେ ଦେଖିବେ। কোটি নেত্র নাই দিল সবে দিলে দুই তাহাতে নিমেষ পুত্র নিমেষ কৃষ্ণ গিরেছি মুই গোপী মানে বহুত বহুত বিকটরে এইসব কথা কৌলে ভগবান রূপ দেখা বহু আকুল হোলে সে রূপ দেখিপার ভগবান সকাল হয়ে গেলে ভগবান চালুলে ভগবান সকাল হলে চালে বর্ষা তারে চালে কালি তারে চালে রহলে না ঘরে তেমনি আমি দেখলে ভগবান সেই সময় গলাবেলা যাই দেখলে পুরো যেত রাত্রি সন্ধ্যা হব ভগবান ফেরবে সেই সময় সে দেখি ভগবান রূপ কুটিরম কুন্দলম শ্রী মুখ দে এত সুন্দর মুখ কুটিরম কুন্দলম এবং সেই মুখরে তাঁর যে রয়েছে আনন্দ আনন্দ আবৃত করু তাঁর যে পুত্র কেশ রয়েছে কুন্দল কেশ কেশরাগে রয়েছে আমার বিষ্ণুদের এই আনন্দ দেখি দুইথর এই শ্লোকটি কে দুইথর ভগবান রূপক বর্ণনা করেছেন মুখ ভাগবত প্রথম নবম অধ্যায়ে সে বর্ণনা করা যায় দুইথর বর্ণনা করছেন তাঁর মুখ ত্রিভুবন গমনম প্রমাণ বর্ণ এইগুলি ভাবে তার দুই শ্লোকরে ভগবান রূপ প্রতি এতে আসক্ত হয়েছে বিষ্ণুদের তেমন দুইটি দুইথর বর্ণনা করছেন ভগবান মুখ মাধ্যমে পছন্দ বর্ণনা করছেন গোপী মানে সেই প্রকার ভগবান মুখ সৌন্দর্য দেখি নিজের আখি কথাকে বিচার করছেন জড় বিজ্ঞান পক্ষ দোষা আখিরে কথা পড়িগলে কলর পড়িগলে সেদিনা সে ক্ষিপ্ত হয়ে যাচ্ছেন কিন্তু বিধি আমার চক্ষুরে কলর দেলে আমি কিন্তু দুইটি নেত্র দেলে কিন্তু গোটিয়ে নেত্র নাই কিন্তু নদেলে এগুলো সে আকুল হচ্ছে আকুল হচ্ছে তেমন সে সব কিছু দেখবে এক সময় দেখবে ভগবান রূপকে দেখি চালিয়ে পান করবে ভগবান মাধুর্য আমাদের পান করবে নন্দ দশদা সে সকাল যাওনে কৃষ্ণ বা বলরাম যাতে যেত মনে করলে সে শুনলে না কৃষ্ণ বলরাম ভগবান মেড়া হব তেমন সে আমাদের দেখি কৃষ্ণ বলরাম আমাকে সবাই পাওয়া তেমন এইভাবে ভাবে ব্রজবাসী মানে সমস্ত ভগবান রূপ দর্শন করতে চাহিদে তেমন ভগবান এই গোটে বেড়ে সাত দিন ধরে অদ্ভুত বেড়া রয়েছে এই বেড়াটি ভগবান মুখ চারিপটে রয়েছে ভগবান পছপটে কি দেখি নদী সে বর্ণনা করা যাব চারিপথে বর্ণনা করা যাব তেমন এই যে ভগবান বিরাট হয়েছিল কেবে হয়েছিল না কার্তিক মাস শুক্লপক্ষ তৃতীয় তিথি হয়েছিল তেমন এই শুক্ল তৃতীয় তিথি কার্তিক শুক্ল তৃতীয় আরভ্য নবমী পর্যন্ত তৃতীয় নবমী এই সাত দিন ধরে ভাগবত সপ্তাহ হয়েছিল আমি ভাগবত সপ্তাহ করতে ভগবান কথা সাত দিন ধরে শ্রবণ করছে তেমন এটি মধ্যে ভগবান ভাগবত সপ্তাহ করবে ভগবান রূপ গুণ লীলা সমস্ত তাঁকর যোগ্যতা অনুসারে সেটা আস্বাদন করলে সাত দিন ধরে কেউ খাদ্য গ্রহণ করে যেভাবে ভাবে পরীক্ষিত মহারাজ এবং সেটি উপস্থিত থাকা ষাটি হাজার মনে ঋষি কোণী খাদ্য কি পানি গ্রহণ করে সেইভাবে ভাবে সাত দিন ধরে রিলাক্স হয়েছিল কোণী খাদ্য পানি কে গ্রহণ করে কথা কেবার আবশ্যকতা নাই ভগবান স্বয়ং উপস্থিত রয়েছেন ভগবান লীলা করছে মাধুর্য আস্বাদন করুলে কে রূপ মাধুর আস্বাদন করুলে কে ভগবান লীলা মাধুর আস্বাদন করুলে কে ভগবান গুণ মাধুর আস্বাদন করুলে কে কৌর ভাবে ভগবান স্মরণ করুলে লীলা স্মরণ করুলে ভগবান স্বয়ং উপস্থিত এবং কেটে গোপ মানে কুযায় সে ভাবলে কৃষ্ণ এতদিন ধরি যেদন ধারণ করছেন তা বহু কষ্ট হয়েছিল তেমন সে তাঁর ঠেকা রয়েছে କାଭି ଚାରଣ କରିବା ପାଇଁ ଯେଉଁ ପାଣି ଧରିଥିଲି ସେଇଟା ଦ୍ୱାରା ତାକୁ ଧରିଥିଲି କେବେ ଚେଷ୍ଟା କରୁଥିଲେ କିନ୍ତୁ ଭଗବାନ ଯେତେବେଳେ ପାଖରେ କାଳିଆକୁ ବି ଧାରଣ କରିଥିଲେ ଟିକିଏ ହଟେଇଦେଲା ମାନେ ସାଙ୍ଗେ ସାଙ୍ଗେ ପର୍ବତ ପଡ଼ିଗଲା ଭଳି ଲାଗିଲା ତାକୁ ତେଣୁ ସମସ୍ତେ ଜାଣିପାରିବେ ତାପରେ ସେଟା ଜାଣିବେ କେଉଁ ଜିନିଷ ନାରାୟଣ ତମ ଗୁଣୀ ଭଗବାନ ଭଳି ଗୁଣ ତାଙ୍କ ରହିଛି ତେଣୁ ଏହିଭଳି ଭାବରେ ଯିଏ ଯେଉଁ ରସ ରସ ବୈଶ ସେ ସବୁ ସମସ୍ତ ରସର ଆଧାର ବାର ପ୍ରକାର ରସ ରହିଛି ତେଣୁ ଯିଏ ଯେଉଁ ରସରେ ସମ୍ବନ୍ଧିତ ଆମେ ସମସ୍ତଙ୍କର ଭଗବାନ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି ଆମେ ସେଇ ସମ୍ବନ୍ଧରେ ସେଇ ରସ ଆମେ ଆସ୍ୱାଦନ କରିପାରିବା ଅନ୍ୟ ରସ ଆମେ ଆସ୍ୱାଦନ କରିପାରିବା ନାହିଁ ସେଇ ରସଟାକୁ ବିଶେଷ ଭାବରେ ଆସ୍ୱାଦନ କରିପାରିବା ତେଣୁ ଯିଏ ଯେଉଁ ରସରେ ଟିକେ ଭଗବାନ ସହିତ ଶାନ୍ତ ରସ ସମ୍ବନ୍ଧିତ ସେ ଶାନ୍ତ ରସ ଆସ୍ୱାଦନ କରୁଥିଲେ କିଏ ଭଗବାନ ସହିତ ଦାସ ରସରେ ସମ୍ବନ୍ଧିତ ସେ ଦାସ ରସ ଅନୁଭବ କରୁଥିଲେ ଦାସ୍ୟଗତନା ପରଦୈବ ଦେନ ଯେଉଁମାନେ ଦାସ୍ୟରସରେ ଭଗବାନଙ୍କ ଯୁକ୍ତ ଥିଲେ ସେମାନେ ଜାଣୁଥିଲେ ଯେଉଁ ହେଉଛନ୍ତି ଶ୍ରେଷ୍ଠ ଦେବତା ଦାସ୍ୟଗତନା ପରଦୈବ ଦେନ ଯିଏ ସଖ୍ୟରସରେ ଭଗବାନଙ୍କ ଯୁକ୍ତ ହୋଇଥିଲେ ତେଣୁ ସେ ଭାବରେ ଆମର ସଖା ଧାରଣ କରିଛନ୍ତି ଗୋବର୍ଦ୍ଧନ ଧାରଣ କରିଛନ୍ତି ସଖାର ଲୀଳାକୁ ସବୁ ସ୍ମରଣ କରୁଥିଲେ ଆ ଭିତରେ ଯେତିକି ଲୀଳା ସବୁ ହୋଇଯାଇଛି ସେ ଲୀଳାକୁ ସବୁ ସ୍ମରଣ କରୁଥିଲେ ଏଭଳି ହୋଇଥିଲା ଏଭଳି ହୋଇଥିଲା ଏଭଳି ହୋଇଥିଲା ନିକଟ ଯେଉଁ ଲୀଳାଟି ହୋଇଥିଲା ଯେଉଁ ବ୍ରାହ୍ମଣ ପାଖକୁ ଯାଇଥିଲେ ସେ ଲୀଳା ମଧ୍ୟ ସ୍ମରଣ କରୁଛନ୍ତି ଭଗବାନ ପଠେଇଥିଲେ ତାଙ୍କୁ ଦେହ ପାଇଁ ଖାଦ୍ୟ ଦେଇନଥିଲେ ବ୍ରାହ୍ମଣମାନେ ଆମେ ଖାଦ୍ୟ ଦେଲେ ଏଇଟା ସ୍ମରଣ କରୁଛନ୍ତି ସାତ ଦିନ ସାତ ରାତି ରହିଛି ସ୍ମରଣ କରନ୍ତୁ ଭାଗବତ ସପ୍ତାହ ଚାଲିଛି ତେଣୁ ଏଭଳି ଭାବରେ ଯେଉଁମାନେ ବାତ୍ସଲ୍ୟ ରସରେ ସମ୍ବନ୍ଧ ଥିଲେ କିଏ ନନ୍ଦ ମହାରାଜ ଯଶୋଦା ଏବଂ ଉପାସ ଇତ୍ୟାଦି ଯେତେ ବାତ୍ସଲ୍ୟ ରସରେ ଭଗବାନଙ୍କ ସହିତ ସମ୍ବନ୍ଧ ଥିଲେ ଗାଭୀମାନେ ସେମାନେ ମଧ୍ୟ ବାତ୍ସଲ୍ୟ ରସରେ ଭଗବାନଙ୍କ ସହିତ ସମ୍ବନ୍ଧ ଥିଲେ ଗୋଟିଏ ବର୍ଷ ଧରି ଭଗବାନ ତାଙ୍କର କନ୍ୟା ପାଳନ କରିଛନ୍ତି କୁମାର ବୟସରେ ଏଇ ଗୋଟିଏ ବର୍ଷ ଭଗବାନ ତାଙ୍କର ସବୁ ସମସ୍ତଙ୍କ କନ୍ୟାପାଳନ କରିଛନ୍ତି ଯେଉଁ ଅନ୍ୟ ଗୋପୀମାନେ ଥିଲେ ମାତୃସ୍ଥାନୀୟ ଦେବଙ୍କର ବାତ୍ସଲ୍ୟ ରସ ରହିଛି ଭଗବାନ ତାଙ୍କର ସମସ୍ତଙ୍କ କନ୍ୟାପାଳନ କରିଛନ୍ତି ତେଣୁ ସେଇଟା ଦେଖି ସେମାନେ ଚିନ୍ତା କରୁଛନ୍ତି ଗୋଟିଏ ବର୍ଷ କାଳ ଯେତେବେଳେ ଲୀଳା ହୋଇଥିଲା ଏଇଭଳି ଭାବରେ ସେ ସବୁ ସ୍ମରଣ କରୁଛନ୍ତି ଏସବୁ ଲୀଳା ଚାଲିବ ଗୋବର୍ଦ୍ଧନ ଲୀଳା ପାଞ୍ଚ ଦିନ ଧରି ଚାଲିବ ଅନ୍ୟ ଲୀଳା ଯେତେ ହେଇଛି ଏଭଳି ଲୀଳା ହୋଇନଥିଲା ସେଥିପାଇଁ ଭଗବାନ ଅପି ଶବ୍ଦ ବ୍ୟବହାର କରାଯାଇଛି ଏ ଲୀଳାଟି ସବୁଠାରୁ ଉତ୍କୃଷ୍ଟ ଲୀଳା ଏକ ସମୟରେ ଏତେ ଦିନ ଧରି ଲୀଳା ପାଇଁ ହୋଇନଥିଲା ପାଞ୍ଚ ଦିନ ଧରି ଏକ ସମୟରେ ସେମାନେ କହି ଭଗବାନଙ୍କୁ ଲୀଳା କରିଛନ୍ତି ଏ ଲୀଳାଟି ହୋଇନଥିଲା ତେଣୁ ସୁଲଭାନ୍ତି ସେଥିପାଇଁ ଭଗବାନ ଅପି ଶବ୍ଦ ବ୍ୟବହାର କରିଛନ୍ତି ତେଣୁ ଏ ଲୀଳାଟି ତୃତୀୟ କାର୍ତ୍ତିକ ମାସ ତୃତୀୟ ଆରମ୍ଭ ନବମୀ ପର୍ଯ୍ୟନ୍ତ ସାତ ଦିନ ଧରି ଏ ଲୀଳାଟି ଚାଲିବ ତାପରେ ଗୋବର୍ଦ୍ଧନ ଧାର ହେଲା ପରେ ଦଶମିଆ ଦଶମୀ ତିଥିରେ କାର୍ତ୍ତିକ ଶୁକ୍ଳ ଦଶମୀ ତିଥିରେ ଗୋପାନା ବିସ୍ମୟ ଗୋପମାନେ ବିସ୍ମୟ ହେଲେ କିଏ ଇଏ କୃଷ୍ଣରେ କିଏ ଏ କ'ଣ ସମ୍ଭବ ସାତ ଦିନ ଧରି ଇଏ କ'ଣ ପାହାଡ଼ଟା ଉଠେଇବା ପାଇଁ ସମ୍ଭବ ନୁହଁ ପୁଣି ସାତ ଦିନ ଧରି ପାନ ହାତରେ କାଳିଆ ଭିତରେ ଧାରଣ କରିବା ଇଏ କେମିତି ସମ୍ଭବ ହୋଇପାରିଲା ତେଣୁ ସେଇଠି ନନ୍ଦ ମହାରାଜ କହିଲେ ଭଗବାନଙ୍କ ରହସ୍ୟ ଗଙ୍ଗାଚାର୍ଯ୍ୟ ଯେଉଁ ନାମକରଣ କରିଥିଲେ ସେ କଥାକୁ କିଏ ଭୁଲେଇକି କହିବେ ଏକ୍ଜାକ୍ଟଲି କହିବେ ନାହିଁ ପରେ ଆସିଲେ ସେ ପଏଣ୍ଟ ଆମେ ସ୍ମରଣ କରିବା ସେ ଇଣ୍ଡାଇରେକ୍ଟଲି କହିବେ ସେ କଥା ତେଣୁ ଦଶମରେ ଗୋପାନା ବିସ୍ମୟ ଭଗବାନ ବିସ୍ମୟ ହେଇଛନ୍ତି କେମିତି ଧ୍ୟାନ କରି କହିଲେ କେମିତି ଏଇଟା ସମ୍ଭବ ବର୍ତ୍ତମାନ ମଧ୍ୟ କେତେଜଣ ବୁଝୁଛନ୍ତି ଭଗବାନ ଲୀଳା କରିଥିଲେ ବି କେତେଜଣ ବୁଝୁଛନ୍ତି ଭାଗବତ ତଥାଗତ ଭାଗବତକାରମାନେ ରଚନା କରିଛନ୍ତି କିନ୍ତୁ ସେ କୃଷ୍ଣ ସ୍ୱୟଂ ପରମୃଷ୍ଣ ଭଗବାନ ସେଇଟାକୁ ସେମାନେ ବୁଝିପାରନ୍ତି ନାହିଁ ବର୍ତ୍ତମାନ ମଧ୍ୟ ବୁଝିପାରନ୍ତି ନାହିଁ ଲୋକମାନେ ବୁଝିପାରନ୍ତି ନାହିଁ ଆଉ ସେତେବେଳେ କଥା ତ ଛାଡ଼ ତେଣୁ ସେମାନେ ବିସ୍ମୟ ହୋଇଯାଉଛନ୍ତି ଗୋପାନା ବିସ୍ମୟ ଏବଂ ଏକାଦଶୀ ତିଥିରେ କ'ଣ ହେଲା ନା ଗୋବିନ୍ଦ ଅଭିଷେକ ଗୋବିନ୍ଦ ଭଗବାନ जो ऐसे इंद्र नाम नाम रखे गोविंद पुरंदर नाम रखे देवश्री गोविंद गोविंद गाभिमान को हम प्रदान करती एवं गाभिमान को हत्या करने की चेष्टा करते हैं भगवान मान चेष्टा भगवान को हत्या करने की चेष्टा करते हैं इंद्र तेणु आदि भगवान रक्षा कर गोविंद नाम प्रदान करेंगे गोविंद अभिषेक कर द्वादशी एकादशी तिथि ये पिल्लाटी हम गोविंद अभिषेक इंद्र आज क्षमा प्रार्थना करेंगे एवं द्वादशी तिथि द्वादशिया वरुण लोक गमन आठ अध्याय वरुण लोक विचार वर्णना करा वरुण लोक दिखे भगवान नंद महाराज नहीं से द्वादशी तिथि कथा द्वादशी तिथि ये घटना होता नंद महाराज एकादशी पर जो द्वादशी रही कारण से बेड़ाबेड़ पड़ जाते आसुरी मुहूर्त में ब्रह्म मुहूर्त जाते आसुरी मुहूर्त में जाते स्नान करने तेणुक वर्णार जो रही वर्ण चरण रही अंचर मैंने से बांधिक नहीं जाते तेणु भगवान से द्वादशी तिथि जाए पहुंचे से वर्ण लोक भगवान वर्ण को कृपा करेंगे जन ब्रह्मा वरुणेन्द्र रुद्रमर्ग सुनती देवी कभी भगवान की लीला को समस्ते ब्रह्मा ब्रह्मा मोहित होते तेणु भगवान को स्तुति कर दशम सप्तार स्तुति वर्णना करमा प्रार्थना करुण दशम स्कंद अठाई अध्याय क्षमा प्रार्थना करेंगे भगवान का क्षमा प्रार्थना करेंगे भगवान जानते ना आपड़ पिता क्षमा करते इंद्र क्षमा प्रार्थना करेंगे दशम स्कंद सतीश अध्याय वर्णना कर तेनाली भाव समस्त भगवान को स्तुति कर तेणु एकादश द्वादश स्कंद अंतिम तेरह अध्याय प्रथम श्लोक में सुत गोस्वामी एक कथा कहे कारण भगवान लीला कई जन संपन्न करें तेरु सुत गोस्वामी निजी असंपन्न भावुंत तेणु अंतिम से कहे प्रभु से नमस्कार कर जन ब्रह्मा वर्णेन्द्र रुद्रमुखी दिखी करे ध्यानावस्थितोगिनाश्यादुरावण देवाय तस्म नम जहाँ अंत कई जानकारी ना तेणु ये अतिशत सिद्धि भगवान सुखदेव से वर्णना कर भगवान अंत कई जानकारी ना किभि भगवान लीला कहीं जानकारी ना भगवान अतिशत भगवान कराए सुख गोस्वामी अंतिम आचार्य कौन भगवान को नमस्कार करें प्रभु मुझा कि वर्णना करें केवल मुझे नमस्कार करीड़ा को बंद कर विश्राम दे तेणु द्वादश तिथि ये भाव में अठाईस अध्याय वर्णना कर भगवान वर्ण को जा वर्ण को उद्धार करेंगे वर्ण को कृपा करेंगे ये कृपा कर चलते बर्तमान ब्राह्मण मान पत्नी पर कृपा कर सारापर भगवान समस्त कृपा चाहिए बर्तमान कृपा वितरण हो तेणु ये मध्यम आम भगवान कृपा प्राप्त हो तेणु ये कृपा करेंगे तापर अष्टम वर्षे आश्विन पूर्णिमाया रासोत्सव अष्टम वर्ष भगवान जो आश्विन मास पूर्णिमा तिथि भगवान कृपा करें गोपीमा तेणु ये रासलीला वर्णना कर अंतीस तेतीस ये जो चार पांच अध्याय ये हूँ भागवतम सार तेणु ये जो आरंभ है भगवान लीला ये सार जिस वर्णना करेंगे अंतीस तेतीस पांच अध्याय दस पंच अध्याय ये लीला बुझे समस्त सक्षम नुहत तथा सुखदेव गोस्वामी से कहले तेणु ये लीला को विशेष विस्तार वर्णना करें ना कहीं परीक्षित महाराज प्रश्न पचार दे तेणु से रखिदे अन्न लीला से वर्णना कले तेणु ये भाव में भगवान कृपा वितरण होने से कृपा आचार्य मैंने कृपा आम किसी कृपा प्राप्त हेले आपण मैं कृपा प्राप्त हेले आम विश्वास होगा जय श्रीमद भागवत की। जय श्री गोपाल महाराज जी, जय श्री गुरुदेव जी, अनंत कोटि वैष्णव जी की ताई बोल नमानंदी,
जय श्री गोपाल महाराज जी।